जगत्पते
श्रावण मास पुणी पौष मास रे एही एकाद
शुक्ल पक्ष एकादशी पुत्रदा एकादशी से पवित्र तिथि राजा रानी दुहे मिसी व्रत पालिब हाँ व्रत पालिब सृष्टिकर्ता विष्णु कर पूजा करिब सृष्टिकर्ता विष्णु कर पूजा करिब सूर्योदय पूर्व ऋत सज्जाती जीव सहल सहल शौच स्नान सारिब भक्ति विष्णु मूर्ति स्थापन करी नाना जाति पुष्पी दीप आस्थान भरी धूप दीप नैवेद्य अर्पण करिब प्रभुंकर नाम मने मने स्मरिब जल दिन सारा छुईब नहीं हाँ छुईब नहीं पर निंदा मंद चिंता करीब नहीं पर निंदा मंद चिंता करीब नहीं द्वादशी प्रभाते व्रत उझाई देव निश्चय
अभकार सभी खुशी अति आ
ଜ୍ଞାନ ଧରିଥିଲେ ସେ ରାଜ୍ୟବାସୀ। ରାଜା ମହିଜିତ କିନ୍ତୁ ସଦା ଉଦାସ, ଦୁଃଖର କାରଣ ଯେ ଓ ପୁତ୍ରୀଙ୍କ ଦୋଷ। ରାଜାଙ୍କର ଦୁଃଖ ପ୍ରଜା ନ ପାରି ସହି, ଲୋମସ ମୁନିଙ୍କୁ ସବୁ ଭେଟିଲେ ଯାଇ। ଧ୍ୟାନ କରି ମୁନି ବର ଜାଣିପାରିଲେ, ଆହା ଜାଣିପାରିଲେ, ପୂର୍ବ ଜନ୍ମ ଫଳ ରାଜା ଭୋଗନ୍ତି ହେଳେ, ପୂର୍ବ ଜନ୍ମ ଫଳ ରାଜା ଭୋଗନ୍ତି ହେଳେ। ପୂର୍ବ ଜନ୍ମେ ମହିଜିତ ବୈଶ୍ୟ ଥିଲେ, ପୁତ୍ର ଲଭି ହୁଅନ୍ତି ଧନ୍ୟ। ଶ୍ରାବଣ ପୌଷ ମାସ ଶୁକ୍ଳ ପକ୍ଷରେ, ପୁତ୍ରଦା ଏକାଦଶୀ ନୀତି ଶ୍ରୀମନ୍ଦିରେ। ଅନ୍ୟ ଏକାଦଶୀ ପରି ହୁଏ ପାଳନ, ସତେ ହୁଏ ପାଳନ, ଉତ୍ସବ ମୁଖର ବଡ଼ ଦେଉଳ ଜାଣ, ଉତ୍ସବ ମୁଖର ବଡ଼ ଦେଉଳ ଜାଣ। ପଞ୍ଚାମୃତେ ମହାପ୍ରଭୁ ହୁଅନ୍ତି ସ୍ନାନ, ସର୍ବାଙ୍ଗୀ ହୁଏ ବାସ ଚନ୍ଦନ ଲେପନ। ପାଲିକି ପିଜି ହୋଇ ମଦନ ମୋହନ, କରନ୍ତି ସେଦିନ ବେଢ଼ା ପରିକ୍ରମଣ। ଶେଷ ହେଲେ ସନ୍ଧ୍ୟା ଧୂପ ସନ୍ଧ୍ୟା ଆଳତି, ମନ୍ଦିର ମଥାନେ ମହାଦୀପ ଉଠନ୍ତି। ଜୟ ଜୟ ମହାପ୍ରଭୁ ହେ ଜଗନ୍ନାଥ, ଦୟା ରଖିଥିବ ପ୍ରଭୁ କଳା ଶାନ୍ତ। ତୁମ ଏକାଦଶୀ ଲୀଳା ଅପୂର୍ବ, ସେତ ଦର୍ଶନ କରି ତୃପ୍ତ ହୁଅନ୍ତି ଭକ୍ତ। ନିଷ୍ଠାରେ ସେଦିନ ଯିଏ ବ୍ରତ ପାଳନ୍ତି, ମହାପ୍ରଭୁଙ୍କର ନାମ ତୁଣ୍ଡେ ଘୋଷନ୍ତି। ପୁଣ୍ୟର ଜନ କରି ହୁଅନ୍ତି ଧନ୍ୟ, ପରଜନ୍ମ ପାଇଁ ସେ ତ ସଞ୍ଚନ୍ତି ପୁଣ୍ୟ। କରୁଣା ସାଇ ଚାହିଥିବ ପାଦ ତଳେ ମୀନ।